ଶାନ୍ତି 6/3/2026 ପ୍ରାତଃ ମୁରଲୀ ମିଠେ ବଚ୍ଚେ ସଚ୍ଚା ସେଲ୍ଭେସନ ଆର୍ମି ଅର୍ଥାତ୍ ଉଦ୍ଧାରକାରୀ ସେନା ହୋଇ ସମସ୍ତଙ୍କୁ ଏହି ପାପର ଦୁନିଆରୁ ପୁଣ୍ୟର ଦୁନିଆକୁ ନେଇଯିବାକୁ ହେବ। ସମସ୍ତଙ୍କର ବୁଡ଼ିଯାଇଥିବା ଡଙ୍ଗାକୁ ପାରି କରିବାକୁ ପଡ଼ିବ। ପ୍ରଶ୍ନ, କେଉଁ ନିଶ୍ଚୟ ପ୍ରତ୍ୟେକ ସନ୍ତାନମାନଙ୍କ ବୁଦ୍ଧିରେ କ୍ରମାନୁଦୟରେ ରହିଛେ? ଉତ୍ତର, ପତି ତପାବନ ଆମର ସବୁଠାରୁ ପ୍ରିୟତମ ବାବା ଆମକୁ ସ୍ୱର୍ଗର ବର୍ଷା ଦେଉଛନ୍ତି। ଏହି ନିଶ୍ଚୟ ପ୍ରତ୍ୟେକଙ୍କର ବୁଦ୍ଧିରେ କ୍ରମାନୁସାରେ ହିଁ ରହିଛେ। ଯଦି ବି କାହାର ସମ୍ପୂର୍ଣ୍ଣ ନିଶ୍ଚୟ ହୋଇଯାଇଛେ, ତେବେ ମାୟା ସମ୍ମୁଖରେ ଛିଡ଼ା ହୋଇଛେ, ବାବାଙ୍କୁ ଭୁଲି ଯାଇଥାନ୍ତି, ତେଣୁ ଫେଲ୍ ହୋଇଯାଆନ୍ତି ଯାହାଙ୍କର ନିଶ୍ଚୟ ହୋଇଯାଉଛି, ସେମାନେ ପାବନ ହେବାର ପୁରୁଷାର୍ଥରେ ଲାଗିଯାଉଛନ୍ତି। ବୁଦ୍ଧିରେ ରହୁଛି, ଏବେ ତ ଆମକୁ ଘରକୁ ଯିବାକୁ ହେବ। ଓମ୍ ଶାନ୍ତି। ମିଠା ମିଠା ସ୍ନେହୀ ସନ୍ତାନମାନଙ୍କୁ ଗୁଡ୍ ମର୍ଣ୍ଣିଂ। ଏ କଥା ତ ପିଲାମାନେ ଜାଣିଛନ୍ତି ଯେ ସତ୍ୟଯୁଗରେ ସର୍ବଦା ଗୁଡ୍ ମର୍ଣ୍ଣିଂ, ଗୁଡ୍ ଡେ, ଏଭ୍ରିଥିଙ୍ଗ ଗୁଡ୍, ଗୁଡ୍ ନାଇଟ୍, ସବୁକିଛି ଗୁଡ୍ ହିଁ ଗୁଡ୍ ହେବ। ଏଠାରେ ତ ନା ଗୁଡ୍ ମର୍ଣ୍ଣିଂ ହେଉଛି ନା ଗୁଡ୍ ନାଇଟ୍, ସବୁଠାରୁ ଖରାପ ହେଉଛି ନାଇଟ୍ ଅର୍ଥାତ୍ ରାତ୍ରି। ତେବେ ସବୁଠାରୁ ଭଲ କ'ଣ? ସକାଳ, ଯାହାକୁ ଅମୃତ ବେଳା କୁହାଯାଉଛି। ତୁମର ପ୍ରତ୍ୟେକ ସମୟ ଗୁଡ୍ ହିଁ ଗୁଡ୍ ଅର୍ଥାତ୍ ବହୁତ ସମୟ ଭଲ ହିଁ ଭଲ। ପିଲାମାନେ ଜାଣିଛନ୍ତି ଯେ ଏବେ ଆମେ ଯୋଗ ଯୋଗେଶ୍ୱର ଏବଂ ଯୋଗ ଯୋଗେଶ୍ୱରୀ ଅଟୁ। ଈଶ୍ୱର, ଯିଏକି ତୁମର ପିତା, ସେ ନିଜେ ଆସି ଯୋଗ ଶିଖାଉଛନ୍ତି ଅର୍ଥାତ୍ ତୁମମାନଙ୍କର ଏକମାତ୍ର ଈଶ୍ୱରଙ୍କ ସହିତ ଯୋଗ ରହିଛି। ତୁମେମାନେ ଯୋଗେଶ୍ୱର ହେବା ପରେ ଜ୍ଞାନେଶ୍ୱର ବାବାଙ୍କ ବିଷୟରେ ଜାଣିଲ। ଯୋଗ ଲାଗିଲା ପରେ ପୁଣି ବାବା ତୁମକୁ ସାରା ଚକ୍ରର ଜ୍ଞାନ ବୁଝାଉଛନ୍ତି, ଯାହାଦ୍ୱାରା ତୁମେମାନେ ମଧ୍ୟ ଜ୍ଞାନ ଜ୍ଞାନେଶ୍ୱର ହେଉଛ। ନିଜେ ଈଶ୍ୱର ପିତା ଆସି ପିଲାମାନଙ୍କୁ ଜ୍ଞାନ ଏବଂ ଯୋଗ ଶିଖାଉଛନ୍ତି। କେଉଁ ଈଶ୍ୱର? ନିରାକାର ବାବା। ଏବେ ତୁମମାନଙ୍କୁ ବୁଦ୍ଧି ଦ୍ୱାରା କାମ ନେବାକୁ ହେବ। ଗୁରୁମାନଙ୍କର ତ ବହୁତ ମତ ରହିଛି। କିଏ କହିବେ ଶ୍ରୀକୃଷ୍ଣଙ୍କ ସହିତ ଯୋଗ ଲଗାଅ, ତାଙ୍କର ଚିତ୍ର ମଧ୍ୟ ଦେଖାଇଥାନ୍ତି। କେହି ସାଇ ବାବା, କେହି ବ୍ରହ୍ମର୍ଷି ବାବା, କେହି ମୁସଲମାନ, କେହି ପାର୍ସୀ, ସମସ୍ତଙ୍କୁ ବାବା ବାବା ବୋଲି କହିଥାନ୍ତି। କହୁଛନ୍ତି ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି। ଏବେ ତୁମେମାନେ ଜାଣିଛ ଯେ ମନୁଷ୍ୟ ଭଗବାନ ହୋଇପାରିବ ନାହିଁ। ଏହି ଲକ୍ଷ୍ମୀ ନାରାୟଣଙ୍କୁ ଭଗବାନ ଭଗବତୀ ବୋଲି କୁହାଯାଇପାରିବ ନାହିଁ। ଏକମାତ୍ର ଭଗବାନ ହିଁ ନିରାକାର ଅଟନ୍ତି। ସେ ତୁମ ସବୁ ଆତ୍ମାମାନଙ୍କର ପିତା, ଯାହାଙ୍କୁ ଶିବ ବାବା କୁହାଯାଏ। ତୁମେମାନେ ହିଁ ଜନ୍ମ ଜନ୍ମାନ୍ତରର ସତ୍ସଙ୍ଗ କରିଆସିଛ। ତେବେ କେହି ନା କେହି ସାଧୁ ସନ୍ନ୍ୟାସୀ ପଣ୍ଡିତ ଆଦି ନିଶ୍ଚିନ୍ତ ଥିବେ। ଲୋକେମାନେ ଜାଣିଛନ୍ତି ଯେ ଇଏ ଆମର ଗୁରୁ, ଯିଏକି ଆମକୁ କଥା ଶୁଣାଉଛନ୍ତି। ସତ୍ୟଯୁଗରେ କଥା ଆଦି ହୁଏ ନାହିଁ। ବାବା ବସି ବୁଝାଉଛନ୍ତି ଯେ କେବଳ ଭଗବାନ ଅଥବା ଈଶ୍ୱର କହିଲେ ରସ ମିଳେ ନାହିଁ, ସିଏ ଆମର ପିତା। ତେଣୁ ବାବା ଶବ୍ଦ କହିଲେ ସମ୍ବନ୍ଧ ସ୍ନେହପୂର୍ଣ୍ଣ ହୋଇଯାଏ। ତୁମେମାନେ ଜାଣିଛ ଯେ ଆମେ ବାବା ମମାଙ୍କର ସନ୍ତାନ ହୋଇଛୁ। ବାବାଙ୍କଠାରୁ ଆମକୁ ସ୍ୱର୍ଗର ସୁଖ ମିଳୁଛି। ଏପରି କୌଣସି ବି ସତ୍ସଙ୍ଗ ନଥିବ ଯେଉଁଠି ଭାବୁଥିବେ ଯେ ଆମେ ଏହି ସତ୍ସଙ୍ଗ ଦ୍ୱାରା ମନୁଷ୍ୟରୁ ଦେବତା ଅଥବା ନର୍କବାସୀରୁ ସ୍ୱର୍ଗବାସୀ ହେଉଛୁ। ଏବେ ତୁମେମାନେ ବାବାଙ୍କ ସହିତ ସଙ୍ଗର କରିଛ। ଆଉ ସମସ୍ତଙ୍କର ସଙ୍ଗକୁ ଅସତ୍ୟ ସହିତ ସଙ୍ଗ ବୋଲି କୁହାଯାଉଛି। ଗାୟନ ମଧ୍ୟ କରାଯାଏ ଯେ ସତ୍ସଙ୍ଗ ଉଦ୍ଧାର କରେ, ମିଥ୍ୟା ସଙ୍ଗ ବୁଡ଼ାଇ ମାରେ। ବାବା କହୁଛନ୍ତି ଆତ୍ମ ଅଭିମାନୀ ହୁଅ, ମୁଁ ତୁମ ଆତ୍ମାମାନଙ୍କୁ ଯୋଗ ଶିଖାଉଛି। ଏହି ଆଧ୍ୟାତ୍ମିକ ଜ୍ଞାନ ଆତ୍ମାମାନଙ୍କ ପ୍ରତି ସୁପ୍ରିମ୍ ଆତ୍ମା ଆସି ଦେଉଛନ୍ତି। ବାକି ସବୁ ହେଉଛି ଭକ୍ତି ମାର୍ଗ, ତାହା କୌଣସି ଜ୍ଞାନ ମାର୍ଗ ନୁହେଁ। ବାବା କହୁଛନ୍ତି, ମୁଁ ସବୁ ବେଦ ଶାସ୍ତ୍ରକୁ ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛି, ମୁଁ ସବୁର ଅଥରିଟି ଅଟେ। ସେମାନେ ହେଲେ ଭକ୍ତି ମାର୍ଗର ଅଥରିଟି, ଅର୍ଥାତ୍ ଭକ୍ତିର ଅଧିକାରୀ। ସେମାନେ ବହୁତ ଶାସ୍ତ୍ର ଆଦି ପଢ଼ିଛନ୍ତି, ତେଣୁ ତାଙ୍କୁ ଶାସ୍ତ୍ରର ଅଥରିଟି ବୋଲି କୁହାଯାଉଛି। ତୁମମାନଙ୍କୁ ବାବା ଆସି ସତ୍ୟ କଥା ଶୁଣାଉଛନ୍ତି। ଏବେ ତୁମେମାନେ ଜାଣିଛ ଯେ ସତ୍ୟର ସଙ୍ଗ ଉଦ୍ଧାର କରେ, ମିଛ ସଙ୍ଗ ବୁଡ଼ାଇ ମାରେ। ଏବେ ବାବା ତୁମ ସନ୍ତାନମାନଙ୍କ ଦ୍ୱାରା ଭାରତକୁ ଉଦ୍ଧାର କରୁଛନ୍ତି। ତୁମେମାନେ ହେଲ ରୁହାନି ସେଲଭେସନ ଆର୍ମି, ଆତ୍ମାକୁ ଉଦ୍ଧାର କରୁଥିବା ସେନା। ସମସ୍ତଙ୍କୁ ଉଦ୍ଧାର କରୁଛ। ବାବା କହୁଛନ୍ତି ଯେ ଯେଉଁ ଭାରତ ଦିନେ ସ୍ୱର୍ଗ ଥିଲା, ତାହା ଏବେ ନର୍କ ହୋଇଯାଇଛି। ସମ୍ପୂର୍ଣ୍ଣ ଭାରତର ସମ୍ପୂର୍ଣ୍ଣ ଭାବରେ ବୁଡ଼ି ଯାଇଛି। ବାକି ସ୍ୱର୍ଗ କୌଣସି ସାଗରର ତଳେ ନାହିଁ। ତୁମେମାନେ ସତୋ ପ୍ରଧାନରୁ ତମ ପ୍ରଧାନ ହୋଇଯାଇଛ। ସତ୍ୟଯୁଗ ଏବଂ ତ୍ରେତାଯୁଗ ହେଲା ସତୋ ପ୍ରଧାନ ଦୁନିଆ। ଏହା ଯେପରି ଏକ ବଡ଼ ଷ୍ଟିମର, ଯେଉଁ ଷ୍ଟିମରରେ ତୁମେମାନେ ବସିଛ, ଏହା ପାପର ନଗରୀ ଅଟେ। କାହିଁକି ନା ଏଠାରେ ବହୁତ ପାପ ଆତ୍ମାମାନେ ରହିଛନ୍ତି। ବାସ୍ତବରେ ଗୁରୁ କେବଳ ଜଣେ, ଯାହାକୁ କେହି ବି ଜାଣିନାହାନ୍ତି। ସମସ୍ତେ ସବୁବେଳେ କହୁଛନ୍ତି, ଓ ଗଡ୍ ଫାଦର, ହେ ଈଶ୍ୱରୀୟ ପିତା। ଏପରି କହୁନାହାନ୍ତି ଯେ ଗଡ୍ ଫାଦର କମ୍ ପ୍ରେସେପ୍ଟର, ଅର୍ଥାତ୍ ସିଏ ପିତା ସହିତ ଧର୍ମସ୍ଥାପକ ମଧ୍ୟ ନା। ତାଙ୍କୁ କେବଳ ଫାଦର ବୋଲି କହୁଛନ୍ତି। ସେ ହେଲେ ପତିତ ପାବନ, ଗୁରୁ ମଧ୍ୟ ହୋଇଗଲେ। ସମସ୍ତଙ୍କର ପତିତ ପାବନ ସଦ୍ଗତି ଦାତା କେବଳ ଜଣେ ଅଟନ୍ତି। ଏହି ପତିତ ଦୁନିଆରେ କୌଣସି ବି ମନୁଷ୍ୟ ସଦ୍ଗତି ଦାତା ଅଥବା ପତିତ ପାବନ ହୋଇପାରିବେ ନାହିଁ। ବାବା କହୁଛନ୍ତି, ଏଠାରେ କେତେ ଆଟ୍ରାକ୍ସନ ଅର୍ଥାତ୍ ଅପମିଶ୍ରଣ ଏବଂ ଦୁର୍ନୀତି ଆଦି ହେଉଛେ। ଏବେ ମୋତେ କନ୍ୟା ଏବଂ ମାତାମାନଙ୍କ ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରିବାକୁ ହେବ। ତୁମେ ସବୁ ବ୍ରହ୍ମା କୁମାର କୁମାରୀ ଅଟ, ତେଣୁ ପରସ୍ପର ଭାଇ ଭଉଣୀ ହୋଇଗଲ। ନଚେତ୍ ଜେଜେଙ୍କର ବର୍ଷା କିପରି ମିଳିବ? ଜେଜେଙ୍କ ଠାରୁ ଏକୋଇଶ ଜନ୍ମ ବର୍ଷା ଅର୍ଥାତ୍ ସ୍ୱର୍ଗର ରାଜତ୍ୱ ପ୍ରାପ୍ତ ହେଉଛି। ଦେଖ କେତେ ବଡ଼ ରୋଜଗାର ହେଉଛି। ଏହା ହେଉଛି ସତ୍ୟ ରୋଜଗାର, ଯାହାକି ସତ୍ୟ ବାବାଙ୍କ ଦ୍ୱାରା ହେଉଛି। ବାସ୍ତବରେ ବାବା ହେଉଛନ୍ତି ଆମର ପିତା, ଶିକ୍ଷକ ଏବଂ ସତ୍ଗୁରୁ। ଏଠାରେ ଏପରି ନୁହେଁ ଯେ ଗୁରୁ ମରିଗଲେ ଚେଲାକୁ ଗଦି ମିଳିଯିବ। ସେମାନେ ହେଲେ ଲୌକିକ ଦୁନିଆର ଗୁରୁ, ଇଏ ହେଲେ ଅଲୌକିକ ଅର୍ଥାତ୍ ଆତ୍ମାମାନଙ୍କର ଗୁରୁ। ତୁମମାନଙ୍କୁ ଭଲ ଭାବରେ ଏ କଥାକୁ ବୁଝିବାକୁ ହେବ, କାରଣ ଏହା ବିଲକୁଲ ନୂଆ କଥା। ତୁମେମାନେ ଜାଣିଛ ଯେ ଆମକୁ କୌଣସି ମନୁଷ୍ୟ ପାଠ ପଢ଼ାଉ ନାହାନ୍ତି, ଆମକୁ ଶିବ ବାବା ଜ୍ଞାନର ସାଗର ପତିତ ପାବନ ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପାଠ ପଢ଼ାଉଛନ୍ତି। ତୁମମାନଙ୍କର ବୁଦ୍ଧି ଏବେ ଶିବ ବାବାଙ୍କ ଆଡ଼କୁ ରହିଛି। ସେ ସତ୍ସଙ୍ଗରେ ତ ମନୁଷ୍ୟ ଆଡ଼କୁ ବୁଦ୍ଧି ଯାଇଥାଏ, ତାହା ହେଲା ଭକ୍ତି ମାର୍ଗ। ଏବେ ତୁମେମାନେ ଗାୟନ କରୁଛ ଯେ ତୁମ ମାତ ପିତା ହମ୍ ବାଲକ ତେରେ, ସେ ତ ଜଣେ ଅଟନ୍ତି ନା। କିନ୍ତୁ ବାବା କହୁଛନ୍ତି ଯେ ମୁଁ କିପରି ଆସି ତୁମକୁ ନିଜର କରିବି, ମୁଁ ତୁମର ପିତା, ତେଣୁ ଏହାଙ୍କ ଶରୀର ଆଧାର ନେଉଛି। ତେଣୁ ଇଏ ବ୍ରହ୍ମା ମୋର ସ୍ତ୍ରୀ ମଧ୍ୟ ଏବଂ ସନ୍ତାନ ମଧ୍ୟ ଅଟନ୍ତି। ବ୍ରହ୍ମାଙ୍କ ଦ୍ୱାରା ଶିବ ବାବା ପିଲାମାନଙ୍କୁ ପୋଷ୍ୟ କରୁଛନ୍ତି, ତେଣୁ ସିଏ ବଡ଼ ମମା ହୋଇଗଲେ। ତେବେ ବ୍ରହ୍ମାଙ୍କର କେହି ମା ନାହାନ୍ତି, ସରସ୍ୱତୀକୁ ଜଗଦମ୍ବା କୁହାଯାଉଛି। ତୁମମାନଙ୍କର ଦାୟିତ୍ୱ ନେବା ପାଇଁ ତାଙ୍କୁ ନିଯୁକ୍ତି କରିଛି। ଯିଏକି ଜ୍ଞାନ ଜ୍ଞାନେଶ୍ୱରୀ ଅଟନ୍ତି, ସିଏ ହେଲେ ଛୋଟ ମମା। ଏହା ବହୁତ ଗୃହ କଥା। ତୁମେ ଏବେ ଏହି ଗୃହ ପାଠ ପଢ଼ୁଛ, ତୁମକୁ ୱିଥ୍ ରେସ୍ପେକ୍ଟ ଅର୍ଥାତ୍ ସମ୍ମାନର ସହିତ ପାସ୍ କରିବାକୁ ପଡ଼ିବ। ଏହି ଲକ୍ଷ୍ମୀ ନାରାୟଣ ୱିଥ୍ ରେସ୍ପେକ୍ଟ ପାସ୍ ହୋଇଛନ୍ତି। ତାଙ୍କୁ ସବୁଠାରୁ ବଡ଼ ବୃତ୍ତି ମିଳିଛି, ତାଙ୍କୁ କୌଣସି ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ। ସେଥିପାଇଁ ବାବା କହୁଛନ୍ତି, ଯେତେ ଦୂର ସମ୍ଭବ ମୋତେ ମନେ ପକାଅ। ଏହାକୁ ଭାରତର ପ୍ରାଚୀନ ଯୋଗ କୁହାଯାଉଛି। ବାବା କହୁଛନ୍ତି, ତୁମକୁ ସବୁ ବେଦ ଶାସ୍ତ୍ରର ସାର କଥା ଶୁଣାଉଛି। ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଇ, ଯାହାଦ୍ୱାରା ତୁମେ ପ୍ରାରବ୍ଧ ପାଇଥିଲ। ପୁଣି ଜ୍ଞାନ ସମାପ୍ତ ହୋଇଗଲା, ତେଣୁ ପରମ୍ପରା କିପରି ଚାଲିପାରିବ? ସେଠାରେ କୌଣସି ଶାସ୍ତ୍ର ଆଦି ରହିବ ନାହିଁ। ଅନ୍ୟ ଧର୍ମାବଲମ୍ବୀ ଅର୍ଥାତ୍ ଇସଲାମୀ, ବୌଦ୍ଧି ଆଦି ଯିଏ ବି ଅଛନ୍ତି, ସେମାନଙ୍କର ଜ୍ଞାନ ଲୋପ ପାଇନାହିଁ, ତେଣୁ ତାଙ୍କର ପରମ୍ପରା ଚାଲୁଛି। ଏ କଥା ସମସ୍ତଙ୍କୁ ଜଣା ଅଛି, କିନ୍ତୁ ବାବା କହୁଛନ୍ତି, ମୁଁ ତୁମକୁ ଯେଉଁ ଜ୍ଞାନ ଶୁଣାଉଛି ତାକୁ କେହି ଜାଣିନାହାନ୍ତି। ଭାରତ ଏବେ ଦୁଃଖୀ ହୋଇଯାଇଛି, ଯାହାକୁ ମୁଁ ଆସି ସଦା ସୁଖୀ କରୁଛି। ବାବା କହୁଛନ୍ତି, ମୁଁ ସାଧାରଣ ଶରୀରରେ ବସି ତୁମର ବୁଦ୍ଧି ଯୋଗ ବାବାଙ୍କ ସହିତ ରହିବା ଉଚିତ। ଆତ୍ମାମାନଙ୍କର ପିତା ହେଉଛନ୍ତି ପରମପିତା ପରମାତ୍ମା। ସମସ୍ତ ଆତ୍ମାମାନଙ୍କର ସିଏ ହେଲେ ପିତା, ତେଣୁ ସମସ୍ତେ ତାଙ୍କର ସନ୍ତାନ ହୋଇଗଲେ ନା? ତେବେ ସବୁ ଆତ୍ମାମାନେ ବର୍ତ୍ତମାନ ପତିତ ହୋଇଯାଇଛନ୍ତି। ବାବା କହୁଛନ୍ତି, ଏଠାରେ ମୁଁ ବାସ୍ତବରେ ସାକାର ରୂପ ନେଇଛି, ବିନାଶ ସମ୍ମୁଖରେ ଉପସ୍ଥିତ। ତୁମେମାନେ ଜାଣିଛ, ଏହି ଦୁନିଆକୁ ନିଆଁ ଲାଗିବ, ସମସ୍ତଙ୍କର ଶରୀର ସମାପ୍ତ ହୋଇଯିବ, ସବୁ ଆତ୍ମାମାନଙ୍କୁ ଘରକୁ ଫେରିଯିବାକୁ ହେବ। ଏପରି ନୁହେଁ ଯେ ଆତ୍ମା ବ୍ରହ୍ମରେ ଲୀନ ହୋଇଯିବ ବା ଜ୍ୟୋତିରେ ମିଶିଯିବ। ସେଥିପାଇଁ ବ୍ରହ୍ମ ସମାଜୀମାନେ ଜ୍ୟୋତି ଜଳାଇଥାନ୍ତି, ତାଙ୍କୁ ବ୍ରହ୍ମ ମନ୍ଦିର କହିଦେଇଛନ୍ତି। ବାସ୍ତବରେ ତାହା ହେଲା ବ୍ରହ୍ମ ମହତତ୍ଵ, ଯେଉଁଠି ସବୁ ଆତ୍ମାମାନେ ରୁହନ୍ତି। ତାହା ଆମର ପ୍ରଥମ ମନ୍ଦିର, ଯେଉଁଠାରେ ପବିତ୍ର ଆତ୍ମାମାନେ ରହୁଛନ୍ତି। କିନ୍ତୁ ଏହାର ଅର୍ଥକୁ ମନୁଷ୍ୟମାନେ ବୁଝୁନାହାନ୍ତି। ଜ୍ଞାନର ସାଗର ବାବା ଆସି ତୁମମାନଙ୍କୁ ବୁଝାଉଛନ୍ତି। ଏବେ ତୁମେମାନେ ଜ୍ଞାନ ଜ୍ଞାନେଶ୍ୱରୀ ହେଉଛ, ସତ୍ୟ ଯୁଗରେ ପୁଣି ରାଜରାଜେଶ୍ୱରୀ ହେବ। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ପତିତ ପାବନ ସବୁଠାରୁ ପ୍ରିୟ ବାବା ଆସି ଆମକୁ ସ୍ୱର୍ଗର ବର୍ଷା ଦେଉଛନ୍ତି, କିନ୍ତୁ କେତେକଙ୍କ ବୁଦ୍ଧିରେ ଏ କଥା ମଧ୍ୟ ପଶୁନାହିଁ, ଏତେ ସବୁ ମୋର ହୋଇଛନ୍ତି। ବାସ୍ତବରେ ଏମାନେ ଶତ ପ୍ରତିଶତ ନିଶ୍ଚୟ ବୁଦ୍ଧି ନୁହନ୍ତି, କାହାର 80%, କାହାର 50% ନିଶ୍ଚୟ ଅଛି, କେହି ସେତିକି ମଧ୍ୟ ନୁହନ୍ତି, କେହି ସେତିକି ମଧ୍ୟ ନୁହନ୍ତି। ସେମାନେ ତ ବିଲକୁଲ ଫେଲ୍ ହୋଇଗଲେ। କ୍ରମାନୁସାରେ ନିଶ୍ଚୟ ରହିଛି, ଅନେକଙ୍କର ତ ବିଲକୁଲ ନିଶ୍ଚୟ ହିଁ ନାହିଁ, ଚେଷ୍ଟା କରୁଛନ୍ତି ଯେ ନିଶ୍ଚୟ ହୋଇଯାଉ। ଆଚ୍ଛା, ନିଶ୍ଚୟ ହୋଇଗଲେ ମଧ୍ୟ ମାୟା ବହୁତ ଶକ୍ତିଶାଳୀ, ତେଣୁ ବାବାକୁ ଭୁଲି ଯାଉଛନ୍ତି। ଏହି ବ୍ରହ୍ମା ନିଜେ କହୁଛନ୍ତି, ମୁଁ ପୁରା ଭକ୍ତ ଥିଲି, 63 ଜନ୍ମ ଭକ୍ତି କରିଛି, ତତ୍ତ୍ୱମ୍ ତୁମେମାନେ ମଧ୍ୟ 63 ଜନ୍ମ ଭକ୍ତି କରି 21 ଜନ୍ମ ସୁଖ ଭୋଗ କରି ପୁଣି ଭକ୍ତ ହୋଇଗଲ, ଭକ୍ତି ପରେ ପୁଣି ଆସେ ବୈରାଗ୍ୟ। ସନ୍ନ୍ୟାସୀମାନେ ମଧ୍ୟ ଏହି ଶବ୍ଦ କହିଥାନ୍ତି ଯେ ଜ୍ଞାନ ଭକ୍ତି ବୈରାଗ୍ୟ, ତେଣୁ ତାଙ୍କର ଘରଦ୍ୱାର ପ୍ରତି ବୈରାଗ୍ୟ ଆସିଥାଏ, ତାକୁ ହଦର ବୈରାଗ୍ୟ କୁହାଯାଏ, ଏବଂ ତୁମର ହେଉଛି ବେହଦର ବୈରାଗ୍ୟ। ସନ୍ନ୍ୟାସୀମାନେ ଘରଦ୍ୱାର ଛାଡ଼ି ଜଙ୍ଗଲକୁ ଚାଲି ଯାଉଥିଲେ, ଏବେ ତ କେହି ଜଙ୍ଗଲରେ ନାହାନ୍ତି, ସବୁ କୁଡ଼ିଆ ଖାଲି ପଡ଼ିଛି। କାହିଁକି ନା ପୂର୍ବରୁ ସ୍ୱତଃପ୍ରଧାନ ଥିଲେ, ଏବେ ସେମାନେ ତମ ପ୍ରଧାନ ହୋଇଯାଇଛନ୍ତି, ଏବେ ତାଙ୍କ ପାଖରେ କୌଣସି ଶକ୍ତି ନାହିଁ। ଲକ୍ଷ୍ମୀ ନାରାୟଣଙ୍କର ରାଜଧାନୀରେ ଯେଉଁ ଶକ୍ତି ଥିଲା, ସେମାନେ ପୂର୍ବ ଜନ୍ମ ନେଇ ଏବେ ଦେଖ କୋଉଠି ଆସି ପହଞ୍ଚିଛନ୍ତି, ତାଙ୍କ ଭିତରେ କିଛି ହେଲେ ଶକ୍ତି ନାହିଁ। ଏଠାକାର ଗଭର୍ଣ୍ଣମେଣ୍ଟ ମଧ୍ୟ କହୁଛି, ଆମେ ଧର୍ମକୁ ମାନୁନାହୁଁ, ଧର୍ମ ଦ୍ୱାରା ବହୁତ କ୍ଷତି ହେଉଛି, ପରସ୍ପର ଭିତରେ ଲଢ଼ାଇ ଝଗଡ଼ା କରୁଛନ୍ତି, ସେଥିପାଇଁ କନଫରେନ୍ସ ଆଦି କରୁଛନ୍ତି। ସବୁ ଧର୍ମାବଲମ୍ବୀ ଯେପରି ଏକମତ ହୋଇଯାଇଥାନ୍ତି, ତେଣୁ ତାଙ୍କୁ ପଚାର ଯେ ସେମାନେ ପରସ୍ପର ଏକ କିପରି ହୋଇପାରିବେ। ଏବେ ତ ସମସ୍ତେ ଘରକୁ ଯିବେ, ବାବା ଆସିଛନ୍ତି ଏହି ଦୁନିଆ, ଏତେ କବରସ୍ଥାନ ହୋଇଯିବ, ବାକି ଏହା ତ ଭିନ୍ନ ଭିନ୍ନ ଧର୍ମର ବୃକ୍ଷ, ଏକ କିପରି ହେବ କିଛି ହେଲେ ବୁଝୁନାହାନ୍ତି। ଭାରତରେ ଏକ ଧର୍ମ ଥିଲା, ସେମାନଙ୍କୁ ଅଦ୍ୱିତ ମତଧାରୀ ଦେବତା କୁହାଯାଉଥିଲା, ଦ୍ୱୈତ ଅର୍ଥ ଦୈତ୍ୟ। ବାବା କହୁଛନ୍ତି, ତୁମର ଏହି ଧର୍ମ ବହୁତ ସୁଖଦାୟୀ ଅଟେ, ତୁମେ ଜାଣିଛ ଯେ ପୂର୍ବ ଜନ୍ମ ନେଇ ଆମକୁ ପୁଣି 84 ଜନ୍ମ ଭୋଗ କରିବାକୁ ହେବ। ଏହି କଥା ଉପରେ ନିଶ୍ଚୟ ହେଇଯାଉ ଯେ ଆମେମାନେ ହିଁ 84 ଜନ୍ମ ଭୋଗୁଛୁ, ଆମକୁ ହିଁ ଯିବାକୁ ହେବ ଏବଂ ପୁଣି ଆସିବାକୁ ହେବ। ଭାରତବାସୀକୁ ହିଁ ବାବା ବୁଝାଉଛନ୍ତି ଯେ ତୁମେମାନେ ହିଁ 84 ଜନ୍ମ ପୁରା କରିଛ, ଏବେ ଏହା ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ। ବାବା କେବଳ ଜଣକୁ କହୁନାହାନ୍ତି, ସବୁ ପାଣ୍ଡବ ସେନାମାନଙ୍କୁ ବୁଝାଉଛନ୍ତି ଯେ ତୁମେମାନେ ହେଉଛ ପଣ୍ଡା, ତୁମେମାନେ ଏହି ଆଧ୍ୟାତ୍ମିକ ଯାତ୍ରା ଶିଖାଉଛ, ତେଣୁ ତୁମମାନଙ୍କୁ ପାଣ୍ଡବ ସେନା ବୋଲି କୁହାଯାଉଛି। ଏବେ ନା କୌରବଙ୍କର ରାଜ୍ୟ ଅଛି, ନା ପାଣ୍ଡବଙ୍କର ସେମାନେ ମଧ୍ୟ ପ୍ରଜା, ତୁମେମାନେ ମଧ୍ୟ ପ୍ରଜା ଅଟ। କହନ୍ତି କୌରବ ଏବଂ ପାଣ୍ଡବ ଭାଇ ଭାଇ, ପାଣ୍ଡବମାନଙ୍କର ସପକ୍ଷରେ ପରମପିତା ପରମାତ୍ମା ଅଛନ୍ତି। ବାବା ହିଁ ଆସି ମାୟା ଉପରେ ବିଜୟ ପ୍ରାପ୍ତ କରାଇବା ଶିଖାଉଛନ୍ତି। ତୁମେମାନେ ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀ ଅହିଂସକ ହେଉଛ, ଅହିଂସା ପରମ ଧର୍ମ ଅଟେ। ମୁଖ୍ୟ କଥା ହେଉଛି କାମ କଟାରୀ ଚଲାଇବା ଉଚିତ ନୁହେଁ। ଭାରତବାସୀ ଭାବୁଛନ୍ତି ଯେ ଗୋହତ୍ୟା ନ ହେଉ ଏହା ହିଁ ବହୁତ ବଡ଼ ହିଂସା ଅଟେ, କିନ୍ତୁ ବାବା କହୁଛନ୍ତି କାମ କଟାରୀ ଚଲାଅ ନାହିଁ, ଏହାକୁ ସବୁଠାରୁ ବଡ଼ ହିଂସା କୁହାଯାଉଛି। ସତ୍ୟ ଯୁଗରେ ନା କାମ କଟୁରୀ ଚଲାଇବେ ନା ଲଢ଼ାଇ ଝଗଡ଼ା ଚାଲିବ, ଏଠାରେ ତ ଉଭୟ ଚାଲିଛି। କାମ କଟାରୀ ହିଁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ। ତୁମେ ସିଢ଼ିରେ ତଳକୁ ଖସୁଛ, ତୁମେ ଭାରତବାସୀ ହିଁ 84 ଜନ୍ମ ନେଇଛ। ଏଠାରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ପୁଣି ପୂର୍ବ ଜନ୍ମ ନେଇଛ। ଗୋଟିଏ ଗୋଟିଏ ଜନ୍ମ ଗୋଟିଏ ଗୋଟିଏ ପିଢ଼ି ଅଟେ। ଏଠାକୁ ତୁମେ ଏକଦମ ଉପରକୁ ଜମ୍ପ ମାରୁଛ। 84 ପିଢ଼ି ଓହ୍ଲାଇବାରେ ତୁମକୁ 5000 ବର୍ଷ ଲାଗୁଛି, କିନ୍ତୁ ଏଠାକୁ ତୁମେ ଗୋଟିଏ ସେକେଣ୍ଡରେ ଚଢ଼ି ଯାଉଛ। ସେକେଣ୍ଡରେ ଜୀବନ ମୁକ୍ତି କିଏ ଦେଉଛି? ବାବା। ଏବେ ସମସ୍ତେ ଏକଦମ ତଳକୁ ଖସି ଯାଇଛନ୍ତି। ଏବେ ବାବା କହୁଛନ୍ତି କେବଳ ମୋତେ ମନେ ପକା, ଏ କଥା ବୁଦ୍ଧିରେ ମନେ ରଖିବାକୁ ହେବ ଯେ ଏବେ ନାଟକ ପୁରା ହେବାକୁ ଯାଉଛି, ଆମକୁ ଘରକୁ ଫେରିଯିବାକୁ ହେବ। ତେଣୁ ନିଜର ବାବା ଏବଂ ଘରକୁ ମନେ ପକାଇବାକୁ ହେବ। ପ୍ରଥମେ ବାବାଙ୍କୁ ମନେ ପକାଇବାକୁ ହେବ, ସିଏ ହିଁ ତୁମକୁ ଘରର ରାସ୍ତା ବତାଉଛନ୍ତି। ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ, ବ୍ରହ୍ମଙ୍କୁ ମନେ ପକାଇଲେ ଗୋଟିଏ ହେଲେ ପାପ କଟିବ ନାହିଁ। ପରମାତ୍ମା ହିଁ ପତିତ ପାବନ ଅଟନ୍ତି, ସେ ପରି ପାବନ କରାଉଛନ୍ତି, ଏ କଥା ଦୁନିଆରେ କେହି ହେଲେ ବୁଝିପାରିବେ ନାହିଁ। ବାବାଙ୍କୁ ଆସି ସ୍ୱର୍ଗର ସ୍ଥାପନା କରିବାକୁ ପଡ଼ୁଛି। ବାବା ଏଠାକୁ ଆସୁଛନ୍ତି, ସେଥିପାଇଁ ତୁମେମାନେ ତାଙ୍କର ଜୟନ୍ତୀ ପାଳନ କରୁଛ, କିନ୍ତୁ ସିଏ କେବେ ଆସିଲେ ଏ କଥା କେହି କହିହେବ ନାହିଁ ଯେ ଏହି ଘଡ଼ି ଏହି ତିଥି ତାରିଖରେ ଆସିଥିଲେ। ଶିବ ବାବା କେବେ ଆସିଥିଲେ ଏ କଥା କିପରି କହିପାରିବେ? ବହୁତ ସାକ୍ଷାତକାର ହେଉଛି। ପୂର୍ବରୁ ଆମେ ମଧ୍ୟ ସର୍ବବ୍ୟାପୀ ବୋଲି ଭାବୁଥିଲୁ ଅଥବା କହିଦେଉଥିଲୁ ଯେ ଆତ୍ମା ସୋ ପରମ ଆତ୍ମା। ଏବେ ତାଙ୍କୁ ଯଥାର୍ଥ ଭାବରେ ଜାଣୁଛୁ। ବାବା ଦିନକୁ ଦିନ ଗୁହ୍ୟ କଥା ଶୁଣାଉଛନ୍ତି, ତୁମେମାନେ କେତେ ସାଧାରଣ କିନ୍ତୁ କେତେ ଶ୍ରେଷ୍ଠ ଜ୍ଞାନ ଶିଖୁଛ। ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍କାର ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ସମ୍ମାନର ସହିତ ପାସ୍ ହେବା ପାଇଁ ଦଣ୍ଡରୁ ମୁକ୍ତ ହେବାର ପୁରୁଷାର୍ଥ କରିବାକୁ ହେବ। ଯୋଗଯୁକ୍ତ ହୋଇ ରହିବା ଦ୍ୱାରା ହିଁ ପାଠପଢ଼ାରେ ବୃତ୍ତି ନେବାର ଅଧିକାରୀ ହୋଇପାରିବ। 2 ନମ୍ବର ପଏଣ୍ଟ, ସଚ୍ଚା ସଚ୍ଚା ପାଣ୍ଡବ ହୋଇ ସମସ୍ତଙ୍କୁ ଆତ୍ମିକ ତୀର୍ଥଯାତ୍ରା କରାଇବାକୁ ହେବ, କୌଣସି ପ୍ରକାରର ହିଂସା କରିବାର ନାହିଁ। ପରତାନ ଲାଇଟ୍ ହାଉସ୍ର ସ୍ଥିତି ଦ୍ୱାରା ପାପକର୍ମ ଗୁଡ଼ିକୁ ସମାପ୍ତ କରୁଥିବା ପୁଣ୍ୟ ଆତ୍ମା ଭବ। ଯେଉଁଠାରେ ଲାଇଟ୍ ଥାଏ ସେଠାରେ କୌଣସି ପ୍ରକାରର ପାପକର୍ମ ହୋଇନଥାଏ, ତେଣୁ ସର୍ବଦା ଲାଇଟ୍ ହାଉସ୍ ସ୍ଥିତିରେ ସ୍ଥିତ ରହିଲେ ମାୟା କୌଣସି ପାପକର୍ମ କରାଇ ପାରିବ ନାହିଁ। ତେଣୁ ସର୍ବଦା ପୁଣ୍ୟ ଆତ୍ମା ହୋଇ ରହିଥିବ ଏବଂ ପୁଣ୍ୟ ଆତ୍ମା ସଂକଳ୍ପରେ ମଧ୍ୟ କୌଣସି ପାପକର୍ମ କରିପାରିବ ନାହିଁ। ଯେଉଁଠାରେ ପାପ ଥାଏ ସେଠାରେ ବାବାଙ୍କର ସ୍ମୃତି ନଥାଏ, ତେଣୁ ଦୃଢ଼ ସଂକଳ୍ପ କର ଯେ ମୁଁ ପୁଣ୍ୟ ଆତ୍ମା ଅଟେ, ପାପ ମୋ ସମ୍ମୁଖକୁ ଆସିପାରିବ ନାହିଁ। ସ୍ୱପ୍ନରେ ବା ସଂକଳ୍ପରେ ମଧ୍ୟ ପାପକୁ ଆସିବାକୁ ଦିଅ ନାହିଁ। ସ୍ଲୋଗନ, ଯେଉଁମାନେ ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିଥାନ୍ତି ସେହିମାନେ ହିଁ ସର୍ବଦା ହର୍ଷିତ ରହିଥାନ୍ତି। ଅବ୍ୟକ୍ତ ଇସାରା, ନିଶ୍ଚୟ ବୁଦ୍ଧି ପିଲାମାନେ ସର୍ବଦା ନିଶ୍ଚିନ୍ତ ଅର୍ଥାତ୍ ହର୍ଷିତ ରହିଥାନ୍ତି। ଚିନ୍ତା ଖୁସିକୁ ସମାପ୍ତ କରିଦେଇଥାଏ। ଯଦି ନିଶ୍ଚିନ୍ତ ରହିବେ ତେବେ ସର୍ବଦା ଖୁସିରେ ରହିବ। ଯଦି କୌଣସି ବି କଥାରେ କାହିଁକି ହେଲା, କିପରି ହେଲା, କଣ ହେବ ଏଭଳି ପ୍ରଶ୍ନ ଆସୁଛି ତେବେ ଚିନ୍ତା ରହିବ। କଣ, କାହିଁକି, କିପରି ଏସବୁ ହେଲା ଚିନ୍ତାର ସ୍ରୋତ। ଆଉ କେହି କେହି କହିଥାନ୍ତି ମୋ ଦ୍ୱାରା ଏଭଳି କାହିଁକି ହେଉଛି, ମୋ ପଛରେ ଏଭଳି ବନ୍ଧନ କାହିଁକି ରହିଛି, ମାୟା କାହିଁକି ମୋ ପଛରେ ପଡ଼ିଛି, ମୋର କାହିଁକି ଏତେ କଡ଼ା ହିସାବ କିତାବ ରହିଛି। ତେଣୁ କାହିଁକି ଶବ୍ଦ ଆସିବା ଅର୍ଥ ଚିନ୍ତାର ସୁଅ ଛୁଟିବା। ଯେଉଁମାନେ ଏହିଭଳି ଚିନ୍ତାଠାରୁ ଉର୍ଦ୍ଧ୍ୱରେ ରହିଥାନ୍ତି ସେହିମାନେ ହିଁ ନିଶ୍ଚିନ୍ତ ଅଟନ୍ତି ।